ନମସ୍କାର ମୁଁ ପ୍ରଦୀପ ପଟ୍ଟନାୟକ ଭୁବନେଶ୍ୱରରୁ ଓଡ଼ିଶା ମୋବାଇଲ ବାଣୀର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର କେତୋଟି ମୁଖ୍ୟ ସମାଚାର। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସରକାରୀ ଗସ୍ତରେ ଦିଲ୍ଲୀ ଯାଇଥିବା ସମୟରେ ସେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ରଖିଛନ୍ତି। ଆହୁରି ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଓଡ଼ିଶାର ଖଣିଜ ରାଜସ୍ୱ ଓ ରେଳ ବଜେଟ୍ର ବୃଦ୍ଧି ସହିତ ପୋଲାଫରମ୍ ପ୍ରକଳ୍ପକୁ ସ୍ଥଗିତ ରଖିବା ପାଇଁ ଦାବି ଜଣାଇଛନ୍ତି। ପୁରୀ ଜିଲ୍ଲାର ମାଳତୀ ପାଟପୁରଠାରେ ଏକ ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ସରକାରୀ ସ୍ତରୀୟ ନିଷ୍ପତ୍ତି ନିଆଯାଇଛି, ଯାହା ନବକଳେବର ପୂର୍ବରୁ କାର୍ଯ୍ୟକ୍ଷମ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ପ୍ରଥମ ଥର ପାଇଁ ଆସନ୍ତା 7 ତାରିଖରେ ଓଡ଼ିଶା ଆସୁଛନ୍ତି। ଧନ୍ୟବାଦ।